ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଝାରସୁଗୁଡ଼ା ଗସ୍ତରେ ଆସି କେତେକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଶୁଭାରମ୍ଭ। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇଁ ପୋଷ୍ଟାଲ ଭୋଟ୍ ସମ୍ପୂର୍ଣ୍ଣ ଗଣନା ପରେ ଇଭିଏମ୍ ଖୋଲାଯିବ। ରାଜ୍ୟ ସରକାରଙ୍କ ଯୋଜନାର ସୁଯୋଗ ପାଇବା ପାଇଁ ଆରମ୍ଭ ହେଲା ଆମ ସାଥୀ ଏକୀକୃତ ହ୍ୱାଟ୍ସଆପ୍ ସେବା। ଏବଂ ସକ୍ରିୟ ଲଘୁଚାପର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାଠାରେ 1,700 କୋଟିରୁ ଅଧିକ ମୂଲ୍ୟର ତିନୋଟି ପ୍ରମୁଖ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ଶ୍ରୀ ମୋଦି ସେବା ପର୍ବର ଅଂଶବିଶେଷ ଭାବେ ଦେଶର 8ଟି ଆଇଆଇଟିର ସମ୍ପ୍ରସାରଣ ନେଇ ଘୋଷଣା କରିବା ସହ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଏବଂ ହସ୍କିଟାଲ ତଥା ସମ୍ଭଲପୁରସ୍ଥିତ ଭୀମସାର ମେଡିକାଲ କଲେଜ ଓ ହସ୍କିଟାଲକୁ ସୁପର ସ୍ୱେଶାଲିଟି ସ୍ତରକୁ ଉନ୍ନୀତ କରିବା ପାଇଁ ଘୋଷଣା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଅନ୍ତୋଦୟ ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ଶ୍ରୀ ମୋଦି ସହାୟତା ବଣ୍ଟନ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ଗତକାଲି ଝାରସୁଗୁଡ଼ା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ନିର୍ବାଚନରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି କରିବା ଲାଗି ଭାରତର ନିର୍ବାଚନ ଆୟୋଗ ପୋଷ୍ଟାଲ ବାଲାଟ ଗଣନା ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ନୂତନ ବ୍ୟବସ୍ଥାରେ ପୋଷ୍ଟାଲ ବାଲାଟ ଗଣନା ପ୍ରଥମେ ସରିବା ପରେ ଇଭିଏମ୍ ଓ ଭିଭିପାଟ ଗଣନା ଆରମ୍ଭ ହେବ। ଉଭୟ ଇଭିଏମ୍ ଏବଂ ପୋଷ୍ଟାଲ ବାଲାଟ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ଲାଗି କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। କମିଶନ କହିଛନ୍ତି ସାମ୍ପ୍ରତିକ ନିର୍ବାଚନରେ ପୋଷ୍ଟାଲ ବାଲାଟ ସଂଖ୍ୟା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ପୋଷ୍ଟାଲ ବାଲାଟ ସଂଖ୍ୟା ଯେଉଁଠାରେ ଅଧିକ ଥିବ ସେଠାରେ ଅତିରିକ୍ତ ଗଣନା ଟେବୁଲ କରିବା ଏବଂ ଅଧିକ କର୍ମଚାରୀ ଯୋଗାଇ ଦେବା ଲାଗି କମିଶନଙ୍କ ପକ୍ଷରୁ କୁହାଯାଇଛି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଶୁଣନ୍ତୁ କେନ୍ଦ୍ର ସରକାର କିପରି ଇଣ୍ଟରନେଟ୍ ବିପ୍ଳବ ଜରିଆରେ ସହର, ଗ୍ରାମାଞ୍ଚଳ ଏବଂ ଦେଶବ୍ୟାପୀ ଲୋକଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କରି ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି। ପରବର୍ତ୍ତୀ ପିଢ଼ି ମୋବାଇଲ୍ ସଂଯୋଗର ବେଗ ଏବଂ ବ୍ରଡ୍ବ୍ୟାଣ୍ଡ ବ୍ୟବସ୍ଥା ସବୁଠାରେ ଉପଲବ୍ଧ ହେବା ଦ୍ୱାରା ଦେଶରେ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଭାରତ ନେଟ୍ ପ୍ରକଳ୍ପ ଦ୍ୱାରା ଦେଶର 2,18,000 ଗ୍ରାମପଞ୍ଚାୟତକୁ ସଂଯୋଗ କରାଯାଇଛି। 7,00,000 କିଲୋମିଟର ଅପ୍ଟିକାଲ୍ ଫାଇବର କେବୁଲ୍ ଦ୍ୱାରା ଗ୍ରାମପଞ୍ଚାୟତଗୁଡ଼ିକୁ ସଂଯୋଗ କରାଯାଇଛି। ଉଚ୍ଚ ବେଗସମ୍ପନ୍ନ ଯୋଗାଯୋଗ ବ୍ୟବସ୍ଥା ଦ୍ୱାରା ଇ ପ୍ରଶାସନ, ଶିକ୍ଷା ଏବଂ କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ରଗୁଡ଼ିକ ବିଶେଷ ଲାଭବାନ ହୋଇଛନ୍ତି। 5 ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଅପ୍ଟିକାଲ ଫାଇବର ଇଣ୍ଟରନେଟ୍ ସେବା ପ୍ରକଳ୍ପକୁ ଉଦ୍ଘାଟନ କରି କହିଥିଲେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଗ୍ରାମାଞ୍ଚଳରେ ଅଧିକ ଇଣ୍ଟରନେଟ୍ ବ୍ୟବହାରକାରୀ ହେବେ। ବର୍ତ୍ତମାନ ଏହା ବାସ୍ତବତାର ରୂପ ନେଇଛି।
ଭାରତ କେ ଗାଓଁ ମେ ଇଣ୍ଟରନେଟ୍ କା ଉପଯୋଗ କରନେ ଵାଲୋଁ କି ସଂଖ୍ୟା କଭି ସହରୀ ଲୋଗୋଁ ସେ ଜ୍ୟାଦା ହୋ ଜାଏଗି ୟେ କୁଛ ସାଲ ପହଲେ ତକ ସୋଚନା ଭି ମୁଶ୍କିଲ ଥା। ଗାଓଁ କି ମହିଳାଏଁ, କିସାନ, ଗାଁ କେ ୟୁବା ଭି ଇତନି ଆସାନୀ ସେ ଇଣ୍ଟରନେଟ୍ କା ଇସ୍ତେମାଲ କରେଙ୍ଗେ ଇସ୍ ପର ଭି ବହୁତ ଲୋକ ସବାଲ ଉଠାତେ ଥେ ଲେକିନ ଅବ ୟେ ସାରି ସ୍ଥିତିୟାଁ ବଦଲ ଚୁକି।
ପୁରୀ ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ପ୍ରାୟ 2,400 ହବିଷ୍ୟାଳି କାର୍ତ୍ତିକ ବ୍ରତ ପାଳନ କରିବେ। ନିର୍ଦ୍ଧାରିତ ପୋର୍ଟାଲରେ ଆବେଦନ କରିଥିବା ହବିଷ୍ୟାଳିମାନଙ୍କ ମଧ୍ୟରୁ ପ୍ରାୟ 200 ଜଣ କୌଣସି କାରଣରୁ ବାଦ୍ ପଡ଼ିଛନ୍ତି। ଆସନ୍ତା ଅକ୍ଟୋବର ମାସ 7 ତାରିଖରୁ ହବିଷ ବ୍ରତ ଆରମ୍ଭ ହୋଇ ନଭେମ୍ବର ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାର ସାଧାରଣ ଲୋକଙ୍କର ସୁବିଧା ପାଇଁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ସରକାରୀ ଯୋଜନା ସହିତ ଅନ୍ୟ ଦରକାରୀ ସେବା ଉପଲବ୍ଧ କରାଉଛନ୍ତି। ହ୍ୱାଟ୍ସଆପ୍ ଜରିଆରେ ଜନ୍ମ ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ସରକାରୀ ଯୋଜନା ସମେତ 132ଟି ସରକାରୀ ସୁବିଧା ଗୋଟିଏ ଜାଗାରେ ଉପଲବ୍ଧ କରାଇଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଆମ ସାଥୀ ଏକୀକୃତ ହ୍ୱାଟ୍ସଆପ୍ ସେବାର ଶୁଭାରମ୍ଭ କରିଛନ୍ତି। ହ୍ୱାଟ୍ସଆପ୍ ନମ୍ଘରଟି ହେଲା 9437292000। ଓଡ଼ିଆ ଭାଷାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ ବୋଲି ସାଧାରଣ ପ୍ରଶାସନ ବିଭାଗର ସଚିବ ସୁରେନ୍ଦ୍ର କୁମାର କହିଛନ୍ତି।
ଯେଉଁ ଆମର ଆପ୍ଲିକେସନ ହେଇଛି ସେଟା ହେଉଛି ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ 2.0। ବିଭିନ୍ନ ବିଭାଗ ତାଙ୍କର ସର୍ଭିସେସ୍ ୟା ଭିତରେ ଅନ୍ତର୍ଭୁକ୍ତ କରିଛନ୍ତି, ଯେମିତି ରେଭିନ୍ୟୁ ଡିପାର୍ଟମେଣ୍ଟର ସର୍ଟିଫିକେଟ୍ସ ଅଛି, ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟର ଲାଇସେନ୍ସେସ୍ ଅଛି, ମ୍ୟୁଟେସନ୍ ଅଛି, ଏବଂ ବିଭିନ୍ନ ବିଭାଗର ସର୍ଭିସେସ୍ ଗୁଡ଼ାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଅଭିଯୋଗକାରୀଙ୍କ ଯେଉଁ ଅଭିଯୋଗ ଅଛି କି ଯେଉଁ ସର୍ଭିସ୍ ସିକରଙ୍କ ସର୍ଭିସ୍ରେ ଯେଉଁ ଡିଲେ ରହିଛି, ତାର ସଠିକ୍ ତଥ୍ୟ ଡ୍ୟାସବୋର୍ଡ ମାଧ୍ୟମରେ ସର୍ବସମ୍ମୁଖୀନ ହେବ ଆଉ ସେଥିରେ ଚିହ୍ନଟ ମଧ୍ୟ କରିପାରିବି କି କେଉଁ ସର୍ଭିସ୍ କିମ୍ବା କେଉଁ ଆପ୍ଲିକେସନ୍ କେତେ ଡେରି କରାଯାଇଅଛି ସର୍ଭିସ୍ ପ୍ରଦାନ କରିବାରେ।
କଟକ ଐତିହାସିକ ବାଲିଯାତ୍ରା ପାଇଁ ଆଜିଠାରୁ ପ୍ଲଟ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ବାଲିଯାତ୍ରା ପ୍ଲଟ୍ ଆବଶ୍ଚନ ନିଲାମ ମାଧ୍ୟମରେ କରାଯିବ। ଆସନ୍ତା ମାସ 9 ତାରିଖ ମଧ୍ୟରେ ଆବେଦନପତ୍ର ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ଆବେଦନ ପ୍ରକ୍ରିୟା ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ କରାଯାଇପାରିବ। ବାଲିଯାତ୍ରା ୱେବ୍ସାଇଟ୍ରେ ଅନ୍ଲାଇନ୍ ଆବେଦନ ସୁବିଧା ରହିଥିବାବେଳେ ଅଫ୍ଲାଇନ୍ ପାଇଁ ଷ୍ଟାଡିୟମ୍ ନିକଟ ବାରବାଟୀ ପ୍ୟାଲେସ୍ଠାରେ ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ନ 11ଟାରୁ ଅପରାହ୍ନ 5ଟା ମଧ୍ୟରେ ଆବେଦନ କରାଯାଇପାରିବ। ପଞ୍ଜୀକରଣ ଶେଷ ହେବା ପରେ ଆସନ୍ତା ଅକ୍ଟୋବର 13 ତାରିଖଠାରୁ ନିଲାମ ଦ୍ୱାରା ପ୍ଲଟ୍ ଆବଶ୍ଚନ ଆରମ୍ଭ ହେବ। ପ୍ଲଟ୍ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ଲାଗି 5,000 ଟଙ୍କା ସ୍ଥିର କରାଯାଇଥିବା କଟକ ଉପଜିଲ୍ଲାପାଳ ଦିବ୍ୟଲୋଚନ ମହନ୍ତ କହିଛନ୍ତି।
ଯେଉଁ ଲୋକମାନେ ଚାହିଁବେ ସେମାନେ ଆମର ଜିଲ୍ଲା ୱେବ୍ସାଇଟ୍କୁ ଯାଇକି ବା ଆପଣଙ୍କର ବାଲିଯାତ୍ରାର ଯେଉଁ ୱେବ୍ସାଇଟ୍ ଅଛି ସେଠି ଯାଇକି ନିଜେ ଅନ୍ଲାଇନ୍ ମାଧ୍ୟମରେ ଆପ୍ଲାଇ କରିପାରିବେ ଏବଂ ଯେଉଁମାନେ ଅନ୍ଲାଇନ୍ ମାଧ୍ୟମରେ କରିବାକୁ ଅସମର୍ଥ ରହିଛନ୍ତି ସେମାନେ କଟକ ବାରବାଟୀ ପ୍ୟାଲେସ୍କୁ ଆସିଲେ ବିଭିନ୍ନ ତଥ୍ୟ ସଂଗ୍ରହ କରିପାରିବେ। ଏଥିପାଇଁ ଗଲାବର୍ଷ ଯେମିତି ଥିଲା ଏହି ବର୍ଷ ମଧ୍ୟ ଆପଣଙ୍କର ଆବେଦନ ପତ୍ରର ମୂଲ୍ୟ ସେମିତି 100 ଟଙ୍କା ରଖାଯାଇଛି। ପଞ୍ଜୀକରଣ ରାଶି ଏଥର ମଧ୍ୟ ଆପଣଙ୍କର 5,000 ଟଙ୍କା ରଖାଯାଇଛି।
ନୟାଗଡ଼ ଜିଲ୍ଲା ଦଶପଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାସ୍ଥ୍ୟକେନ୍ଦ୍ରରେ 501 ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆସନ୍ତା 2 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସଖୀ ୱାନ୍ ଷ୍ଟପ୍ କେନ୍ଦ୍ର କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ସାମୁହିକ ସଫେଇ କରିଥିଲେ। ନବରଙ୍ଗପୁର ଜିଲ୍ଲା ତେନ୍ତୁଲିଖୁଣ୍ଟି ବ୍ଲକ ଖାତିଗୁଡ଼ାସ୍ଥିତ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ମିଲେଟ୍ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ଶ୍ରୀ ଅନ୍ନ ଅଭିଯାନ, ବ୍ଲକ କୃଷି ବିଭାଗ ଓ ମିଶନ ଶକ୍ତି ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଞ୍ଚାୟତ ସମିତି କୃଷି ସୂଚନା ପରାମର୍ଶ କେନ୍ଦ୍ର ପରିସରରେ ଜାତୀୟ ସୁରକ୍ଷା ଖାଦ୍ୟ ଯୋଜନା ଓ ମନରେଗା ନେଇ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 55ଟି ଅଭିଯୋଗର ଶୁଣାଣି କରାଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହିରା ବିଦ୍ୟାଳୟ କ୍ଲଷ୍ଟରରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ, ସାଧନ କେନ୍ଦ୍ର ଓ ଶିକ୍ଷକଙ୍କ ପ୍ରଚେଷ୍ଟାରେ ଅଧାରୁ ପାଠ ଛାଡ଼ୁଥିବା 9 ଜଣ ପିଲାଙ୍କର ପୁଣି ଥରେ ଚାନ୍ଦବାଲି ଦାଖା ସରକାରୀ ବିଦ୍ୟାଳୟରେ ନାମ ଲେଖାଯାଇଛି। ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲା ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ଆସନ୍ତା ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ଏକ ସ୍ୱଚ୍ଛ ସଚେତନତା ରଥ ସମସ୍ତ ୱାର୍ଡ ପରିକ୍ରମା କରିବ। ସ୍ୱଚ୍ଛ ଓ ସୁସ୍ଥ ରଣପୁର ସଂକଳ୍ପ ନେଇ ଏହି ରଥ ନଗରବାସୀଙ୍କୁ ସଚେତନ କରିବ। ନିରନ୍ତର ଜୀବନ ଅଭ୍ୟାସକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଶିଳ୍ପାୟନ, ସହରୀକରଣ ଆଦି ଦ୍ୱାରା ମାନବ ସ୍ୱାସ୍ଥ୍ୟ ପ୍ରତି ସୃଷ୍ଟ ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସ୍ୱଚ୍ଛ ବାୟୁ ସୁସ୍ଥ ମଣିଷ। ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ଆଜି ଉତ୍ତର ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ଆସନ୍ତାକାଲି ସୁଦ୍ଧା ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ମାଲକାନଗିରି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷାର ଅନୁମାନ କରାଯାଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ଘରୋଇ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ମହାନଦୀର ଉପରମୁଣ୍ଡରେ ବର୍ଷାର ପରିମାଣ ବୃଦ୍ଧି ପାଇବା ଯୋଗୁଁ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର 20ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଦିନ 12ଟା ସୁଦ୍ଧା ପ୍ରତି ସେକେଣ୍ଡରେ 319,945 କ୍ୟୁସେକ୍ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଛି। ସେହି ସମୟ ମଧ୍ୟରେ 358,064 କ୍ୟୁସେକ୍ ଜଳ ମହାନଦୀ ଓ କେନାଲଗୁଡ଼ିକୁ ନିଷ୍କାସିତ କରାଯାଉଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 628.41 ଫୁଟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଝାରସୁଗୁଡ଼ା ଗସ୍ତରେ ଆସି କେତେକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଶୁଭାରମ୍ଭ। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇଁ ପୋଷ୍ଟାଲ ଭୋଟ୍ ସମ୍ପୂର୍ଣ୍ଣ ଗଣନା ପରେ ଇଭିଏମ୍ ଖୋଲାଯିବ। ରାଜ୍ୟ ସରକାରଙ୍କ ଯୋଜନାର ସୁଯୋଗ ପାଇବା ପାଇଁ ଆରମ୍ଭ ହେଲା ଆମ ସାଥୀ ଏକୀକୃତ ହ୍ୱାଟ୍ସଆପ୍ ସେବା ଏବଂ ସକ୍ରିୟ ଲଘୁଚାପର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।